जय जगन्नाथ। दर्शक बंधु श्रोता बंधु कली युगरे महामंत्र ही एकमात्र मंत्र। महामंत्र जपिले सबु दुखरु मनुष्य पारी हुए। सही महामंत्र को केमिति भावरे आमे जपू। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। सही महामंत्रर एही मंत्र को नै रचना करिछंती गीतिकार अलेख चंद्र विश्वाल। एही महामंत्रर मंत्र को नै कौन से लिखिछंती, धने रे सरे गा मारे सारे ने सारे गा धने रे मन राधे कृष्ण हरे भजरे तू भजरे। मन राधे कृष्ण हरे भजरे तू भजरे। मन राधे कृष्ण हरे भजरे तू भजरे। नाम कुंजरे नाचरे नाच धीरे धीरे। नाम कुंजरे धीरे 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 राधे कृष्ण हरे भजरे तू भजरे। मन राधे कृष्ण हरे भजरे तू भजरे। ଏଇ ହେଉଛି ନାମ ମହାସତ୍ୟ। ସେ ହେଉଛି ରସର ଅମୃତ ଏବଂ ଗଳାରେ ସେ ହେଉଛି ରତ୍ନର ହାର।
ନାମ ମହାସତ୍ୟ ନାମ ରସାମୃତ। ନାମ ମହାସତ୍ୟ ନାମ ରସାମୃତ। पवित्र गीत सार प्रभु प्रेम रे नाच रे नाच धीरे धीरे। प्रभु प्रेम रे नाच धीरे धीरे धीरे। राधे कृष्ण हरे भजरे भजरे तू राधे कृष्ण राधे कृष्ण राधे कृष्ण राधे कृष्ण। राधे कृष्ण हरे भजरे तू भजरे।
ନାମ ହେଉଛି ପରମ ବ୍ରହ୍ମ। ନାମ ହେଉଛି ସନାତନ ଏବଂ ନାମ ସଂକୀର୍ତ୍ତନ କଲେ କଳିଯୁଗରୁ ପାରି ହେବାର ଏକମାତ୍ର ବାଟ ହେଉଛି ନାମ। ତେଣୁ ଗୀତିକାର କ'ଣ ଲେଖିଛନ୍ତି?
ନାମ ପରଂ ବ୍ରହ୍ମ ନାମ ସନାତନ, ନାମ ପରଂ ବ୍ରହ୍ମ ନାମ ସନାତନ, ନାମ ସୁନ୍ଦର ସଂକୀର୍ତ୍ତନ, ନାମ ସୁନ୍ଦର ସଂକୀର୍ତ୍ତନ, ଅସାର ସଂସାରେ ଚିରେ ନାମ ମୋହନ ଦିବ୍ୟ ଜ୍ଞାନ, ନାମ ମୋହନ ଦିବ୍ୟ ଜ୍ଞାନ, ଜ୍ଞାନ ଲୋକରେ ନାଚରେ ନାଚ ଧୀରେ ଧୀରେ, ଜ୍ଞାନ ଲୋକରେ ନାଚରେ ନାଚ ଧୀରେ ଧୀରେ ଧୀରେ, ରାଧେ କୃଷ୍ଣ ହରେ ଭଜରେ ତୁ ଭଜରେ ମନ, ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ ମନ ରାଧେ କୃଷ୍ଣ ହରେ ଭଜରେ ତୁ ଭଜରେ ମନ ରାଧେ କୃଷ୍ଣ ହରେ।